ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ସ୍ୱଦେଶୀ ବସ୍ତୁର ବ୍ୟବହାର ରାଷ୍ଟ୍ର ପାଇଁ ପ୍ରକୃତ ସେବା ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ। ଭୋଟର ତାଲିକା ସଂଶୋଧନ ଓ ପ୍ରସ୍ତୁତି କାର୍ଯ୍ୟରେ ଜଡ଼ିତ ଅଧିକାରୀଙ୍କ ପାରିଶ୍ରମିକ ବୃଦ୍ଧି କଲେ ନିର୍ବାଚନ ଆୟୋଗ। ସୁରକ୍ଷିତ ଆୟୁର୍ବେଦିକ ଖାଦ୍ୟ ପ୍ରସ୍ତୁତି ନେଇ ସୁରକ୍ଷାମାନକ ଜାରି। ଦେଶବ୍ୟାପୀ ଆଜି ଅନୁଷ୍ଠିତ ହେଉଛି ନିଟ୍ ପିଜି 2025 ପରୀକ୍ଷା ଏବଂ ଆଣ୍ଡରସନ୍ ତେନ୍ଦୁଲକର ଟ୍ରଫିର ପଞ୍ଚମ ଟେଷ୍ଟ ମ୍ୟାଚ୍ର ଆଜି ଚତୁର୍ଥ ଦିନରେ ଦ୍ୱିତୀୟ ଇନିଂସ ଜାରି ରଖିବ ଇଂଲଣ୍ଡ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଅପରେସନ୍ ସିନ୍ଦୁର ସମୟରେ ଭାରତର ସ୍ୱଦେଶୀ ଅସ୍ତ୍ରଶସ୍ତ୍ରର ଶକ୍ତି ସାରା ବିଶ୍ୱ ଦେଖିଛି। ଦେଶର ବାୟୁ ପ୍ରତିରକ୍ଷା ପ୍ରଣାଳୀ, ସ୍ୱଦେଶୀ କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍ର ପ୍ରଭାବ ଆତ୍ମନିର୍ଭର ଭାରତର ଅଦମ୍ୟ ଶକ୍ତିକୁ ପ୍ରଦର୍ଶନ କରିଥିଲା। ଗତକାଲି ଉତ୍ତରପ୍ରଦେଶର ବାରାଣସୀରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ 20ତମ ପିଏମ୍ କୃଷକ ସମ୍ମାନନିଧି ସହାୟତା ରାଶି ବଣ୍ଟନ କରିବା ଅବସରରେ ଶ୍ରୀ ମୋଦି କହିଛନ୍ତି ଦେଶର ବ୍ରହ୍ମୋସ୍ କ୍ଷେପଣାସ୍ତ୍ର ଶତ୍ରୁଙ୍କ ମଧ୍ୟରେ ଭୟ ସଞ୍ଚାର କରିଛି। ଆଗାମୀ ଦିନରେ ଲକ୍ଷ୍ନୌରେ ବ୍ରହ୍ମୋସ୍ କ୍ଷେପଣାସ୍ତ୍ର ଉତ୍ପାଦନ କରାଯିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
ଅପରେସନ୍ ସିନ୍ଦୁର କେ ଦୌରାନ ଭାରତ କେ ସ୍ୱଦେଶୀ ହଥିୟାର କି ତାକତ ପୁରୀ ଦୁନିଆ ନେ ଦେଖି ହେ ଖାସକର ହମାରୀ ବ୍ରହ୍ମୋସ୍ ମିସାଇଲେଁ इनकी दहशत भारत के हर दुश्मन के भीतर भर गई है। पाकिस्तान में कहीं हुई ब्रह्मोस आवाज आ जाए ना तो नींद नहीं आती। मुझे खुशी है कि वो ब्रह्मोस मिसाइलें हमारे यूपी में भी बनेगी। लखनऊ में ब्रह्मोस मिसाइल की मैन्युफैक्चरिंग शुरू हो रही है।
ଏହି ଅବସରରେ ପ୍ରଧାନମନ୍ତ୍ରୀ ସ୍ୱଦେଶୀ ଜିନିଷ ବ୍ୟବହାର ଲାଗି ଆହ୍ୱାନ ଦେଇଛନ୍ତି। ଭାରତୀୟଙ୍କ ପରିଶ୍ରମରେ ନିର୍ମିତ ସ୍ୱଦେଶୀ ବସ୍ତୁର ବ୍ୟବହାର ରାଷ୍ଟ୍ର ପାଇଁ ପ୍ରକୃତ ସେବା ବୋଲି ସେ କହିଛନ୍ତି। ଭୋକାଲ୍ ଫର୍ ଲୋକାଲ୍ ମନ୍ତ୍ର ଗ୍ରହଣ କରିବାକୁ ଆହ୍ୱାନ ଦେବା ସହ ପ୍ରଧାନମନ୍ତ୍ରୀ କହିଛନ୍ତି ପ୍ରତ୍ୟେକଟି ଜିନିଷ ଯେଭଳି ସ୍ୱଦେଶୀ ଉତ୍ପାଦ ହେବ ତାହା ପ୍ରତ୍ୟେକ ଭାରତୀୟଙ୍କ ଦାୟିତ୍ୱ ହେବା ଉଚିତ। ଆଗାମୀ ପର୍ବପର୍ବାଣୀ ଋତୁରେ ସ୍ୱଦେଶୀ ଉତ୍ପାଦ ବ୍ୟବହାର କରିବା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି।
और जो चीज भारत के लोगों के कौशल्य से बनी है, भारत के लोगों के पसीने से बनी है, हमारे लिए बहुत स्वदेशी है। हमें वोकल फॉर लोकल मंत्र को अपनाना होगा। हम संकल्प लें कि हम मेक इन इंडिया प्रोडक्ट्स को ही बढ़ावा देंगे। हमारे घर में जो भी नया सामान आएगा वो स्वदेशी ही होगा। ये जिम्मेदारी
ନିର୍ବାଚନ ଆୟୋଗ ଭୋଟର ତାଲିକା ସଂଶୋଧନ ଓ ପ୍ରସ୍ତୁତି କାର୍ଯ୍ୟରେ ଜଡ଼ିତ ବୁଥସ୍ତରୀୟ ଅଧିକାରୀ ଓ ନିରୀକ୍ଷକଙ୍କ ପାରିଶ୍ରମିକ ଦୁଇଗୁଣ ବୃଦ୍ଧି କରିଛନ୍ତି। ସୂଚନା ଅନୁଯାୟୀ ବୁଥସ୍ତରୀୟ ଅଧିକାରୀମାନଙ୍କ ପାରିଶ୍ରମିକ 6,000 ଟଙ୍କାରୁ 12,000 ଟଙ୍କାକୁ ବୃଦ୍ଧି କରାଯାଇଛି। ସେହିଭଳି ସେମାନଙ୍କ ଲାଗି ପ୍ରୋତ୍ସାହନ ରାଶି 1,000 ଟଙ୍କାରୁ 2,000 ଟଙ୍କାକୁ ବୃଦ୍ଧି କରାଯାଇଛି। ଅନ୍ୟପକ୍ଷରେ ଭୋଟର ତାଲିକା ପ୍ରସ୍ତୁତିରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିବା ବୁଥସ୍ତରୀୟ ଅଧିକାରୀ ନିରୀକ୍ଷକଙ୍କ ପାରିଶ୍ରମିକ 12,000 ଟଙ୍କାରୁ 18,000 ଟଙ୍କାକୁ ବୃଦ୍ଧି କରାଯାଇଛି। ନିର୍ବାଚନ ଆୟୋଗ ଭୋଟର ପଞ୍ଜୀକରଣ ଅଧିକାରୀ ଓ ସହାୟକ ଭୋଟର ପଞ୍ଜୀକରଣ ଅଧିକାରୀଙ୍କ ପାରିଶ୍ରମିକରେ ମଧ୍ୟ ପ୍ରଥମ ଥର ପାଇଁ ବୃଦ୍ଧି କରିଛନ୍ତି। ସୂଚନା ଅନୁଯାୟୀ ଭୋଟର ପଞ୍ଜୀକରଣ ଅଧିକାରୀ 30,000 ଟଙ୍କା ଏବଂ ସହାୟକ ଭୋଟର ପଞ୍ଜୀକରଣ ଅଧିକାରୀ 25,000 ଟଙ୍କା ପାରିଶ୍ରମିକ ପାଇବେ। ତେବେ ବିହାରରେ ଚାଲିଥିବା ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ବୁଥସ୍ତରୀୟ ଅଧିକାରୀଙ୍କୁ ସ୍ୱତନ୍ତ୍ର ପ୍ରୋତ୍ସାହନ ରାଶି ସ୍ୱରୂପ ଅଧିକ 6,000 ଟଙ୍କା ଲେଖାଏଁ ପ୍ରଦାନ କରାଯିବ। ଭାରତୀୟ ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରାଧିକରଣ ଆୟୁର୍ବେଦ ଆହାର ବର୍ଗ ଅଧୀନରେ ଆୟୁର୍ବେଦିକ ଖାଦ୍ୟ ପ୍ରସ୍ତୁତିର ଏକ ନିର୍ଦ୍ଦିଷ୍ଟ ତାଲିକା ପ୍ରକାଶ କରିଛି। 2022ରେ ଖାଦ୍ୟ ସୁରକ୍ଷା ଏବଂ ମାନକ ନିୟମାବଳୀ ପ୍ରଚଳନ ପରେ ଏହି ତାଲିକା ପ୍ରକାଶିତ ହୋଇଛି। ନିୟମାବଳୀରେ ପ୍ରାମାଣିକ ଆୟୁର୍ବେଦ ଗ୍ରନ୍ଥରୁ ବିଭିନ୍ନ ଖାଦ୍ୟ ପଦାର୍ଥର ଉପାଦାନ ଓ ପ୍ରକ୍ରିୟା ଉପରେ ଉଲ୍ଲେଖ ରହିଥିବା ବେଳେ ଉପଭୋକ୍ତାମାନଙ୍କ ପାଇଁ ନୂତନ ତାଲିକା ଜାରି କରାଯାଇଛି। ସୂଚନା ଅନୁଯାୟୀ ଆୟୁର୍ବେଦ ଆହାର ଉତ୍ପାଦଗୁଡ଼ିକର ସଠିକତା ଏବଂ ବିଶ୍ୱସନୀୟତା ବଜାୟ ରଖିବା ଦୃଷ୍ଟିରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ଆୟୁଷ ରାଷ୍ଟ୍ରମନ୍ତ୍ରୀ ପ୍ରତାପ ରାଓ ଯାଦବ ଲୋକମାନଙ୍କୁ ଦୀର୍ଘକାଳୀନ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଆୟୁର୍ବେଦ ଆହାରକୁ ଦୈନନ୍ଦିନ ଜୀବନରେ ସାମିଲ କରିବାକୁ ଆହ୍ୱାନ ଦେଇଛନ୍ତି। ସେ କହିଛନ୍ତି ଏହି ଖାଦ୍ୟ କେବଳ ଶରୀରକୁ ପୋଷଣ ଯୋଗାଏ ନାହିଁ ବରଂ ରୋଗ ପ୍ରତିରୋଧକ ଶକ୍ତିକୁ ସୁଦୃଢ଼ କରି ସାମଗ୍ରିକ ସୁସ୍ଥତାକୁ ବଜାୟ ରଖିଥାଏ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଦେଶରେ ଆଜି ନିଟ୍ ପିଜି 2025 ପରୀକ୍ଷା ଅନୁଷ୍ଠିତ ହେବ। ପ୍ରାୟ 250,000 ମେଡିକାଲ ସ୍ନାତକ ଏହି ପରୀକ୍ଷା ଦେବେ। ସକାଳ 9:00 ଅପରାହ୍ନ 12:30 ପର୍ଯ୍ୟନ୍ତ ଗୋଟିଏ ସିଟିଂରେ ନିଟ୍ ପିଜି ପରୀକ୍ଷା ହେବ। ନ୍ୟାସନାଲ୍ ବୋର୍ଡ ଅଫ୍ ଏକ୍ଜାମିନେସନ୍ସ ଇନ୍ ମେଡିକାଲ ସାଇନ୍ସେସ୍ ଦ୍ୱାରା ପରିଚାଳିତ ନିଟ୍ ପିଜି ପରୀକ୍ଷା କମ୍ପ୍ୟୁଟର ଆଧାରିତ ହେବ। ଆଜି ସକାଳ 7:00 ପରୀକ୍ଷାର୍ଥୀମାନେ ପରୀକ୍ଷା କେନ୍ଦ୍ରରେ ପ୍ରବେଶ କରିବା ଆରମ୍ଭ କରିଛନ୍ତି। ନିୟମ ଅନୁଯାୟୀ ପରୀକ୍ଷାର୍ଥୀମାନଙ୍କୁ ସକାଳ 8:30 ସୁଦ୍ଧା ପରୀକ୍ଷା କେନ୍ଦ୍ରରେ ପହଞ୍ଚି ଆବଶ୍ୟକ ପ୍ରକ୍ରିୟା ଅନୁପାଳନ ପରେ ଆସନ ଗ୍ରହଣ କରିବାକୁ ପଡ଼ିବ। ପରୀକ୍ଷା କେନ୍ଦ୍ରରେ ପ୍ରବେଶ ଲାଗି କେତେକ ଦସ୍ତାବିଜ ସାଙ୍ଗରେ ଆଣିବାକୁ ପରୀକ୍ଷାର୍ଥୀମାନଙ୍କୁ ପୂର୍ବରୁ ସୂଚନା ଦିଆଯାଇଥିଲା। କେନ୍ଦ୍ର ପରିବହନ ଏବଂ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ କହିଛନ୍ତି ଆସନ୍ତା 2 ବର୍ଷ ମଧ୍ୟରେ ଆନ୍ଧ୍ରପ୍ରଦେଶର ରାସ୍ତାଗୁଡ଼ିକ ଆମେରିକାର ରାସ୍ତା ଭଳି ଉନ୍ନତମାନର ହେବ। ଗତକାଲି ଆନ୍ଧ୍ରପ୍ରଦେଶର ମଙ୍ଗଳଗିରି ସହରରେ 27 ସଡ଼କ ବିକାଶ ପ୍ରକଳ୍ପର ଶିଳାନ୍ୟାସ କରିବା ଅବସରରେ ଶ୍ରୀ ଗଡ଼କରୀ ଏହା କହିଛନ୍ତି। ଏହି ଅବସରରେ ଶ୍ରୀ ଗଡ଼କରୀ 5,233 କୋଟି ଟଙ୍କାର 2 ପ୍ରକଳ୍ପକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି। ସେ କହିଛନ୍ତି ନୂତନ ପ୍ରକଳ୍ପଗୁଡ଼ିକ ଆନ୍ଧ୍ରପ୍ରଦେଶକୁ ତେଲଙ୍ଗାନା, କର୍ଣ୍ଣାଟକ, ଓଡ଼ିଶା ଏବଂ ତାମିଲନାଡୁ ସହିତ ଅଧିକ ନିକଟତର କରିବ। ସେ କହିଛନ୍ତି ବିଜୟୱାଡ଼ା ହାଇଦ୍ରାବାଦ ରାସ୍ତାକୁ 6 ଲେନ୍ ବିଶିଷ୍ଟ କରାଯିବା ସହ ଏକ ଏକ୍ସପ୍ରେସ୍ ୱେ ମଧ୍ୟ ନିର୍ମାଣ କରାଯିବ। ସାରା ଦେଶରେ ପ୍ରତ୍ୟେକ ଦିନ 37 କିଲୋମିଟରରୁ ଅଧିକ ରାସ୍ତା ନିର୍ମାଣ ହେଉଥିବା ସେ କହିଛନ୍ତି। ଆମେରିକାରୁ ନିର୍ବାସିତ 39 ଜଣ ବାଂଲାଦେଶୀ ନାଗରିକ ଢାକାରେ ପହଞ୍ଚିଛନ୍ତି। ସେମାନଙ୍କ ମଧ୍ୟରେ ଜଣେ ମହିଳା ଅଛନ୍ତି। ଆମେରିକାର C-17 ସାମରିକ ବିମାନରେ ନିର୍ବାସିତ ନାଗରିକମାନଙ୍କୁ ଢାକାର ହଜରତ ଶାହଜଲାଲ ଅନ୍ତର୍ଜାତୀୟ ବିମାନ ବନ୍ଦରକୁ ପଠାଇ ଦିଆଯାଇଛି। ବାଂଲାଦେଶର ଜଣେ ଅଧିକାରୀଙ୍କ ସୂଚନା ଅନୁଯାୟୀ ନିର୍ବାସିତ ହୋଇଥିବା ଲୋକମାନଙ୍କ ମଧ୍ୟରୁ ଅନେକ ସେମାନଙ୍କ ସମ୍ପତ୍ତି ବିକ୍ରି କରି ଓ ଋଣ ନେଇ ବେନିୟମ ଭାବେ ଆମେରିକାରେ ପ୍ରବେଶ କରିଥିଲେ। ଇରାନ ରାଷ୍ଟ୍ରପତି ମାସୁଦ ପେଜେସ୍କିଆନ 2 ଦିନିଆ ପାକିସ୍ତାନ ଗସ୍ତରେ ଆସିଛନ୍ତି। ଉଭୟ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ବାଣିଜ୍ୟ ବୃଦ୍ଧି କରିବା ଏହି ଗସ୍ତର ଉଦ୍ଦେଶ୍ୟ। ସୂଚନା ଅନୁଯାୟୀ ଇରାନ ରାଷ୍ଟ୍ରପତିଙ୍କ ସହ ବୈଦେଶିକ ମନ୍ତ୍ରୀ ଏବଂ ଏକ ପ୍ରତିନିଧି ମଣ୍ଡଳୀ ପାକିସ୍ତାନ ଗସ୍ତ କରିଛନ୍ତି। ଏହି ଗସ୍ତ କାଳରେ ଉଭୟ ଦେଶ ମଧ୍ୟରେ ଅନେକଗୁଡ଼ିଏ ବୈଠକ ଅନୁଷ୍ଠିତ ହେବାର କାର୍ଯ୍ୟସୂଚୀ ରହିଛି। ପ୍ରବଳ ଗ୍ରୀଷ୍ମ ପ୍ରବାହ ଏବଂ ଅଗ୍ନିଜନିତ ବିପଦରୁ ରକ୍ଷା ପାଇବା ଲାଗି ଆଜିଠାରୁ ପର୍ତ୍ତୁଗାଲରେ ଅଧିକ ସତର୍କତା ଅବଲମ୍ବନ କରାଯିବ ବୋଲି ଜଣାପଡ଼ିଛି। ଗ୍ରୀଷ୍ମ ପ୍ରବାହ ସମୟରେ ପର୍ତ୍ତୁଗାଲରେ ତାପମାତ୍ରା 44 ଡିଗ୍ରୀ ସେଲସିୟସ୍ ପର୍ଯ୍ୟନ୍ତ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ସେଠାକାର ଗୃହମନ୍ତ୍ରୀ ମାରିଆ ଲୁସିଆ ଆମାରାଲ ସତର୍କ ସୂଚନା ଦେଇ କହିଛନ୍ତି ଅଗ୍ନିଶମ ବାହିନୀ ଏବଂ ସୁରକ୍ଷା ସେବାକୁ ଆହୁରି ଦୃଢ଼ କରାଯିବ। ସୂଚନା ଅନୁଯାୟୀ ଆସନ୍ତା ବୁଧବାର ପର୍ଯ୍ୟନ୍ତ ପର୍ତ୍ତୁଗାଲରେ ଭୟଙ୍କର ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେବ ବୋଲି ଜଣାପଡ଼ିଛି। କିଛି ଅଞ୍ଚଳରେ ତାପମାତ୍ରା 45 ଡିଗ୍ରୀ ସେଲସିୟସ୍ ପର୍ଯ୍ୟନ୍ତ ବୃଦ୍ଧି ପାଇବା ସମ୍ଭାବନା ରହିଛି। ଅନ୍ୟପକ୍ଷରେ ପର୍ତ୍ତୁଗାଲରେ ଏବେ 39 ଜଙ୍ଗଲନିଆଁ ସକ୍ରିୟ ରହିଛି। ଆଣ୍ଡରସନ୍ ତେନ୍ଦୁଲକର ଟ୍ରଫି ଟେଷ୍ଟ କ୍ରିକେଟ୍ ସିରିଜ୍ର ଚୂଡ଼ାନ୍ତ ମ୍ୟାଚ୍ରେ 1-2 ପଛରେ ଥିବା ଭାରତ ସିରିଜ୍ ବରାବର କରିବା ଲାଗି ଉଦ୍ୟମ ଜାରି ରଖିଥିବା ବେଳେ କୁସ୍ତି ଏବଂ ଲମ୍ବଡ଼ିଆରେ ଭାରତକୁ ସଫଳତା ମିଳିଛି। ଶୁଣନ୍ତୁ ଏକ ରିପୋର୍ଟ।
ଲଣ୍ଡନର ଓଭାଲ୍ଠାରେ ଖେଳାଯାଉଥିବା ଆଣ୍ଡରସନ୍ ତେନ୍ଦୁଲକର ଟ୍ରଫିର ପଞ୍ଚମ ତଥା ଚୂଡ଼ାନ୍ତ ଟେଷ୍ଟ ମ୍ୟାଚ୍ର ଚତୁର୍ଥ ଦିନରେ ଆଜି ଇଂଲଣ୍ଡ ତା'ର ଦ୍ୱିତୀୟ ଇନିଂସ୍ ବ୍ୟାଟିଂ ଜାରି ରଖିବ। ଭାରତୀୟ ସମୟ ଅପରାହ୍ନ 3:30 ମ୍ୟାଚ୍ ଆରମ୍ଭ ହେବ। ବିଜୟ ପାଇଁ ଭାରତ ଧାର୍ଯ୍ୟ କରିଥିବା 374 ରନ୍କୁ ପିଛା କରି ଇଂଲଣ୍ଡ ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ଗୋଟିଏ ୱିକେଟ୍ ହରାଇ 50 ରନ୍ ସ୍କୋର କରିଛି। ଗତକାଲି ଭାରତ ତା'ର ଦ୍ୱିତୀୟ ଇନିଂସ୍ରେ 396 ରନ୍ ସ୍କୋର କରିଥିଲା। ଯଶସ୍ୱୀ ଜୟସ୍ୱାଲ 118 ରନ୍ ଏବଂ ଆକାଶଦୀପ ରବୀନ୍ଦ୍ର ଜାଡେଜା ଓ ୱାଶିଂଟନ୍ ସୁନ୍ଦରଙ୍କ ଅର୍ଦ୍ଧଶତକ ବଳରେ ଭାରତ ଉନ୍ନତ ଖେଳ ପ୍ରଦର୍ଶନ କରିଥିଲା। ଏହି ଟେଷ୍ଟ ମ୍ୟାଚ୍ର ପ୍ରଥମ ଇନିଂସ୍ରେ ଭାରତ 224 ରନ୍ ସ୍କୋର କରିଥିବା ବେଳେ ଇଂଲଣ୍ଡ 247 ରନ୍ କରିଥିଲା। ତେବେ ଏହି ମ୍ୟାଚ୍ ଜିତିବା ପାଇଁ ଇଂଲଣ୍ଡ 324 ରନ୍ ଆବଶ୍ୟକ କରୁଥିବା ବେଳେ ଭାରତ 9 ୱିକେଟ୍ ଆବଶ୍ୟକ କରୁଛି। ଏହି ଟେଷ୍ଟ ସିରିଜ୍ରେ ଭାରତ 1-2 ପଛରେ ରହିଛି। କୁସ୍ତି ପ୍ରତିଯୋଗିତାରେ ଭାରତ ଲାକି ଗ୍ରୀସ୍ର ଆଥେନ୍ସରେ ଅନୁଷ୍ଠିତ 17 ବର୍ଷର କମ୍ ବିଶ୍ୱ ଚାମ୍ପିୟନ୍ସିପ୍ରେ ରୌପ୍ୟ ପଦକ ହାସଲ କରିଛନ୍ତି। ଅନ୍ୟପକ୍ଷରେ ଭାରତର ସିତେନ୍ଦର 60 କିଲୋଗ୍ରାମ ଫ୍ରିଷ୍ଟାଇଲ୍ ବର୍ଗରେ ସେମିଫାଇନାଲ୍ରେ କାଜାକସ୍ତାନର ବେକାସିଲ୍ ଆସେମ୍ବେଙ୍କୁ 5-1 ପରାସ୍ତ କରି ଫାଇନାଲ୍ରେ ପ୍ରବେଶ କରିଛନ୍ତି। କାଜାକସ୍ତାନରେ ଅନୁଷ୍ଠିତ ବିଶ୍ୱ ଆଥ୍ଲେଟିକ୍ କଣ୍ଟିନେଣ୍ଟାଲ୍ ଟୁର୍ ବ୍ରୋଞ୍ଜ ଇଭେଣ୍ଟରେ ମୁରଲୀ ଶ୍ରୀଶଙ୍କର ଲମ୍ବଡ଼ିଆରେ ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି। ଆକାଶବାଣୀ ସମ୍ବାଦ ବିଭାଗ ପାଇଁ ମୁଁ ମଳୟରଞ୍ଜନ ମିଶ୍ର।
ମୁଖ୍ୟ ସମ୍ବାଦ ପୁଣିଥରେ। ସ୍ୱଦେଶୀ ବସ୍ତୁର ବ୍ୟବହାର ରାଷ୍ଟ୍ର ପାଇଁ ପ୍ରକୃତ ସେବା ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ। ଭୋଟର ତାଲିକା ସଂଶୋଧନ ଓ ପ୍ରସ୍ତୁତି କାର୍ଯ୍ୟରେ ଜଡ଼ିତ ଅଧିକାରୀଙ୍କ ପାରିଶ୍ରମିକ ବୃଦ୍ଧି କଲେ ନିର୍ବାଚନ ଆୟୋଗ। ସୁରକ୍ଷିତ ଆୟୁର୍ବେଦିକ ଖାଦ୍ୟ ପ୍ରସ୍ତୁତି ନେଇ ସୁରକ୍ଷା ମାନକ ଜାରି। ଦେଶବ୍ୟାପୀ ଆଜି ଅନୁଷ୍ଠିତ ହେଉଛି ନିଟ୍ ପିଜି 2025 ପରୀକ୍ଷା ଏବଂ ଆଣ୍ଡରସନ୍ ତେନ୍ଦୁଲକର ଟ୍ରଫିର ପଞ୍ଚମ ଟେଷ୍ଟ ମ୍ୟାଚ୍ର ଆଜି ଚତୁର୍ଥ ଦିନରେ ଦ୍ୱିତୀୟ ଇନିଂସ ଜାରି ରଖିବ ଇଂଲଣ୍ଡ। ସମ୍ବାଦ ଶେଷ ହେଲା।